ଚିତ୍ର ସାତ ପାଏନ୍ ବୋଏଡ୍ ନୋହ ସବୁ ପ୍ରକାର ଚେରେ ଆର୍ ପଶୁ ମନକେ ଜାହାଜ ଭିତରେ ରଖଲେ ଯେନ୍ତା ମହାପ୍ରଭୁ କହିଥିଲେ। ନୋହ ତାଙ୍କର ମେଜି ଆର୍ ତିନିଟା ପିଲା ଆର୍ ସେମାନଙ୍କର ମେଜି ସବକେ ଜାହାଜ ଭିତରେ ଭରଲେ। ତାର ପଛେ ମହାପ୍ରଭୁ କବାଟ ବନ୍ଦ କରିଦେଲେ। ସେ ଘୋର ବର୍ଷା ପାଏନ୍ ବୋଏଡ୍ କରିଦେଲେ ପୃଥିବୀ ଯାକ, କିଏ ଜଣେ ବି ବଞ୍ଚବାର ଲାଗି ନାଇଁ ଥାଇ। ସେତକି ବେଲକେ ଖୁବ ଡେରି ହେଇଯାଇଥିଲା। ନୋହ ଆର୍ ତାଙ୍କର ପରିବାର ଜାହାଜ ଭିତରେ ରକ୍ଷା ପାଇଲେ, ମାତର ବାହାରେ ଯେତକି ଥିଲେ ସବୁ ମରିଗଲେ। ନୋହ ରକ୍ଷା ପାଇଲେ କାଁ କାଜେ କି ସେ ମହାପୁରୁକେ ବିଶ୍ୱାସ କରୁଥିଲେ ଆର୍ କଥା ମାନୁଥିଲେ।